ମୁଁ ରଶ୍ମିତା ପଲ୍ଲବି କହୁଥିଲି, କେନ୍ଦୁରିଆ ବସ୍ତି 8 ୱାର୍ଡ। ଅଳିଆ ଗାଡି ଆସୁନାହିଁ, ସଫେଇ କରିବାକୁ ଆସୁନାହାନ୍ତି, ଅଳିଆ ନଉନାହାନ୍ତି। ତାରିଖ ଅଳିଆ ଗଦା ହେଇଛି, କେହି ବି ଆସୁନାହାନ୍ତି, କମ୍ପ୍ଲେନ୍ କଲେ ବି ଆସୁନାହାନ୍ତି, କି ଅଳିଆ ନଉନାହାନ୍ତି। ଆମକୁ କହୁଛନ୍ତି 4 ବେଳକୁ ଆସିକି ଅଳିଆ ନେବୁ, 4 ଜାଗାରୁ ଅଳିଆ ନଉଛୁ, ଆଉ କେହି ଆସୁନାହାନ୍ତି ଅଳିଆ ନେବା ପାଇଁ। ଆମ ହଇରାଣ ହଉଛୁ, ଅଳିଆ ଭଳିଆ ଏଠି ଗଦା ହଉଛି, ମାଛ ମୁଖ ହଉଛି, ଛୁଆ ପିଲା ଅସନା ମସନା ହଉଛନ୍ତି, ବସ୍ତି ଅପରିଷ୍କାର ବି ଦେଖାଯାଉଛି। ସବୁ ସମାଧାନ କରିଦେଲେ ଭଲ।